ହ୍ୟାଲୋ, ମୁଁ ରାନିଆ ଦିଦି କହୁଥିଲି। ଆଉ ପାଣି ଯୋଉ ଆସୁଛି, ଯୋଉ ଲାଇନ ପାଣି, ଆଉ ଦି ଟାଇମ୍ ଆସିଲେ ଭଲ ହୁଅନ୍ତା। ଗୋଟେ ଟାଇମ୍ ଆସୁଛି, ଗୋଟେ ସେକେଣ୍ଡ ଆସିକି ଆଉ ବନ୍ଦ ହେଇଯାଉଛି। ବହୁତ ହଇରାଣରେ ଅଛୁ, ପାଣି ଆମେ ଟିକେ ପାଇପାରୁନୁ। ସେ ଦୟାକରି ଦି ଟାଇମ୍ ଯେମିତି ପାଣି ଆସିବ ସେ ସେମିତି କରନ୍ତୁ।